ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ବନ୍ଦର ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନଙ୍କୁ କଡ଼ା ନିର୍ଦ୍ଦେଶ। ମାଲକାନଗିରିରେ ଲଗାଣ ବର୍ଷାର ପ୍ରଭାବ। ବାଲିମେଳା ଠାରେ ଯୋଗାଯୋଗ ବିଚ୍ଛିନ୍ନ। MV 11 ଠାରେ ପୋଲ ଉପରେ ପାଣି। ଦୁଇ ବାଇକ୍ ଆରୋହୀ ଭାସିଗଲେ, ଜଣେ ଉଦ୍ଧାର ହେଲେ। ଆଉ ପାଣିରେ ଗୁଡ଼ିଗୁଡ଼ା ଠାରେ 20ଟି ଘର କ୍ଷତିଗ୍ରସ୍ତର ସୂଚନା। ରାଜ୍ୟରେ 85 ଜଣ ଡେଙ୍ଗୁ ରୋଗୀ ମେଡିକାଲରେ ଚିକିତ୍ସାଧୀନ। SCB ମେଡିକାଲରେ 65 ଜଣ ରୋଗୀଙ୍କ ମଧ୍ୟରୁ 8 ଜଣ ଏବେ ICU ଅଛନ୍ତି। ରସଗୋଲା ବିବାଦ। ରସଗୋଲାର ଉପସ୍ଥିତି ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦର ତଥ୍ୟ ଅନୁସନ୍ଧାନ ପାଇଁ ଗଠନ ହେଲା 3 ଜଣିଆ କମିଟି। କମିଟିରେ ରହିବେ SMS ଓ କାରିଗରୀ ବିଭାଗ ଏବଂ ବିଜ୍ଞାନ ବିଭାଗ ଦ୍ୱାରା କମିଟି ଗଠିତ ହୋଇଛି। ସବୁ ଟ୍ରାଫିକ ପଏଣ୍ଟରେ ଆମ୍ବୁଲାନ୍ସ ପାଇଁ ନିର୍ଦ୍ଦେଶ। ଆମ୍ବୁଲାନ୍ସରେ ଯିବାବେଳେ VIPଙ୍କ ଗାଡ଼ି ଅଟକିବ, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସତ୍ୟ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।